ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ସାରା ଦେଶେ ଆଜି ପାଳନ ହେଲା ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କର ଜନମ ଶତବାର୍ଷିକୀ। ପାର୍ବତୀ ଗିରିଙ୍କର ଜନମଠାନ ସମଲେଇପଦର ଗାଁ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାଟି ହେବା ସାମିଲ। ଦେଶେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଡ ବାଣ୍ଟବାର୍ଥୀ ଓଡ଼ିଶା ପାଇଲା ପହିଲା ଠାନ। ଭୁବନେଶ୍ୱରନ ଆଇବା ବୁଧବାରନ ମୂଲ ହେବା ରାଜ୍ୟସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମାବେଶ 2026 ଆଉର ଏନ୍ଡିଆର୍ଏଫ୍ ପ୍ରଥାପନା ଦିବସ ଅବସରରେ ଆଜି ବିପର୍ଯ୍ୟୟର ମୁକାବିଲା ଦିଗେ ଏନ୍ଡିଆର୍ଏଫ୍ ଯବାନମାନଙ୍କର ସମର୍ପଣକେ ସମ୍ମାନ ଜଣାଲେ ଦେଶବାସୀ। ବିଶିଷ୍ଟ ସମାଜସେବୀ ସ୍ୱାଧୀନତା ସଂଗ୍ରାମୀ ବହ୍ନୀ କନ୍ୟା ପାର୍ବତୀ ଗିରିଙ୍କର ଜନ୍ମ ଶତବାର୍ଷିକୀ ଆଜି ସାରା ଦେଶରେ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ବତୀ ଗିରିଙ୍କର ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇକରି ସାମାଜିକ ଗଣମାଧ୍ୟମଟି କହିଛନ୍, ଦେଶେ ଉପନିବେଶ ଶାସନକେ ଶେଷ କରବାର୍ ଲାଗି ହୋଇଥିବା ଆନ୍ଦୋଳନଟି ପାର୍ବତୀଗିରି ପ୍ରଶଂସନୀୟ ଭୂମିକା ନେଇଥିଲେ। ଜନସେବା ଦିଗେ ଆଗ୍ରହ ଆଉ ସ୍ୱାସ୍ଥ୍ୟସେବା, ମହିଳା ସଶକ୍ତିକରଣ ଆଉ ସଂସ୍କୃତି କ୍ଷେତ୍ରଟି ତାଙ୍କର କାମ ଉଲ୍ଲେଖନୀୟ ଆୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗଲା ମାସେ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ଥି ପାର୍ବତୀ ଗିରିଙ୍କର ଅବଦାନକେ ସୁର୍ତ୍ତା କରିକିରି କହିଥିଲେ,
ଆଜାଦୀ କେ ଅନେକୋଁ ନାୟକ ନାୟିକାଓଁ କୋ ବୋ ସମ୍ମାନ ନହିଁ ମିଲା ଜୋ ଉନ୍ହେଁ ମିଲନା ଚାହିଏ ଥା। ଐସି ହି ଏକ ସ୍ୱତନ୍ତ୍ରତା ସେନାନୀ ହୈ ଓଡ଼ିଶା କି ପାର୍ବତୀ ଗିରି ଜୀ। ଉନ୍ହୋନେ 16 ବର୍ଷ କି ଆୟୁ ମେଁ ଭାରତ ଛୋଡୋ ଆନ୍ଦୋଳନ ମେଁ ହିସ୍ସା ଲିଆ ଥା।
ପାର୍ବତୀ ଗିରିଙ୍କର ଜନ୍ମ ଶତବାର୍ଷିକୀ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ପାର୍ବତୀ ଗିରିଙ୍କର ଜନ୍ମ ଜାଗା ବରଗଡ଼ ଜିଲ୍ଲା ସମଲେଇପଦଠାରେ ଆଜି ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ତାଙ୍କର ଜନ୍ମ ଶତବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି। ସମାରୋହଟି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସମଲେଇପଦରକେ ରାଜ୍ୟ ସରକାରଙ୍କ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାଟି ସାମିଲ କରବାରକେ ଘୋଷଣା କରିଛନ୍। ଇତର ସହିତ ବରଗଡ଼ ବିଜେପୁର ଦୁବାଲ ବାହାଲ ରାସ୍ତାକେ ପାର୍ବତୀଗିରି ମାର୍ଗ ଭାବେ ନାମକରଣ କରିଛନ୍। ପାର୍ବତୀଗିରି ଦେଖାଇଥିବା ବାଟକେ ଅନୁସରଣ କରିକି ସମୃଦ୍ଧ ଓଡ଼ିଶା ଗଠନ କର୍ମା ବୋଲି ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ ଆହ୍ୱାନ ଦେଇଛନ୍।
ତ ଆଜି ସେ ବିଜେପୁର ମାର୍ଗକୁ ମଧ୍ୟ ମା ପାର୍ବତୀଗିରି ମାର୍ଗ ନାମରେ ନାମିତ କରାଯାଉଛି। ସମାଜରେ ପାର୍ବତୀଗିରିଙ୍କର ନୀତି ଆଦର୍ଶକୁ ମନେ ପକାଇ ଯେଉଁମାନେ ନିଜକୁ ସେବାରେ ନିୟୋଜିତ କରି ରଖିଛନ୍ତି ସେମାନଙ୍କୁ ମଧ୍ୟ ସମ୍ମାନିତ କରାଯିବ ଏବଂ ଆଜିର ଯୁବପିଢ଼ିମାନେ ମଧ୍ୟ ମା ପାର୍ବତୀଗିରିଙ୍କର ସେହି ନୀତି ତ୍ୟାଗ ତପସ୍ୟା ବଳିଦାନକୁ ମନେ ପକାଇବାର ଅବସର ଆଜି ବୋଲି ମୁଁ ଅନୁଭବ କରୁଛି। ସର୍ବଭାରତୀୟ ତଥା ବିଶ୍ୱରେ ଗୋଟେ ସ୍ୱତନ୍ତ୍ର ପରିଚୟ ପାର୍ବତୀଗିରିଙ୍କର ଅଛି, ତାହାକୁ ଆଜିର ଦିନରେ ଉତ୍ତର ପିଢ଼ି ନିକଟରେ ଉନ୍ମେଷ କରିବାର ଆବଶ୍ୟକତା।
ଦେଶ ସ୍ୱାଧୀନତା ଆନ୍ଦୋଳନଟି ପ୍ରମୁଖ ଭୂମିକା ନେଇଥିଲେ ବହ୍ନୀ କନ୍ୟା ପାର୍ବତୀଗିରି। ଦେଶ ସ୍ୱାଧୀନ ହେଲା ଉତ୍ରୁ ପାର୍ବତୀଗିରି ଶିକ୍ଷା, ସ୍ୱାସ୍ଥ୍ୟ ଓ ସମାଜ କଲ୍ୟାଣ ଦିଗେ ନିଜର ଜୀବନକେ ସମର୍ପି ଦେଇଥିଲେ। ଏ ବାବଦେ ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ଗୋଟିଏ ସ୍ୱତନ୍ତ୍ର ରିପୋର୍ଟ।
1926 ମସିହା ଜାନୁଆରୀ 19 ତାରିଖ ଅବିଭକ୍ତ ସମ୍ବଲପୁର ଜିଲ୍ଲା ବରଗଡ଼ ସବ୍ ଡିଭିଜନ ସମଲେଇପଦର ଗାଁନ ଜନ୍ମ ନେଇଥିଲେ ପାର୍ବତୀଗିରି। 1942 ମସିହା ବିଲ୍କେ ମହାତ୍ମା ଗାନ୍ଧୀଙ୍କ ଡାକରାତି ଭାରତ ଛାଡ଼ ଆନ୍ଦୋଳନଟି ପାର୍ବତୀଗିରି ସକ୍ରିୟ ଭାବେ ଭାଗ ନେଇକରି ଗିରଫ ହୋଇଥିଲେ। ଭିନ୍ ଭିନ୍ ସମିଆତି ଦେଶର ସ୍ୱାଧୀନତା ଲାଗି ସୁର ସାଜିକରି ସେ ସଜା କାଟିଥିଲେ। ଭାରତ ସ୍ୱାଧୀନ ହେଲା ଉତ୍ରୁ ମହାତ୍ମା ଗାନ୍ଧୀଙ୍କର ଦିଗ୍ଦର୍ଶନଟି ଭିନ୍ ଭିନ୍ ଗଠନମୂଳକ ଆଉ ସମାଜସେବା କାମଥି ସେ ନିଜକେ ସମର୍ପି ଦେଇଥିଲେ। ଓଡ଼ିଶାନ ଦୁର୍ଭିକ୍ଷ ପଡ଼ିଥିଲା ବେଲ୍କେ ପାର୍ବତୀଗିରି ପାଇକମାଲ ପଦମପୁର ଖରିଆଡ଼ ନୂଆପଡ଼ା ଇଲାକାନ ବୁଲି ବୁଲି ରିଲିଫ୍ ବାଣ୍ଟିଥିଲେ। 1976 ମସିହା ବେଲ୍କି ପାଇକମାଲ ନୃସିଂହନାଥ ମନ୍ଦିର ପାଖେ ଅନାଥ ଆଉ ଅସହାୟମାନଙ୍କ ଲାଗି କସ୍ତୁରବା ଗାନ୍ଧୀ ମହିଳା ଆଉ ବାଲ ନିକେତନ ସ୍ଥାପନା କରିଥିଲେ। ନିଜେ ସେନ ରହିକରି ପାର୍ବତୀଗିରି ଅନ୍ତେବାସୀମାନଙ୍କୁ ନୈତିକ ଶିକ୍ଷା ଦେଇଥିଲେ। ସାରା ଜୀବନ ସମାଜ କଲ୍ୟାଣ ଦିଗେ କାମ କରିକରି 1995 ମସିହା ଅଗଷ୍ଟ 17 ତାରିଖ ଦିନ ପାର୍ବତୀଗିରି ଇହଧ୍ୟାମ ତ୍ୟାଗ କରିଥିଲେ। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ବିସ୍ମିତା ପ୍ରଧାନ।
ସମ୍ବଲପୁର ଜିଲ୍ଲା ଜୁଜୁମୁରା ସାର୍ ଆଇଜାକ୍ ସାନ୍ତ୍ରା ବାଲ୍ନିକେତନ ପାର୍ବତୀଗିରିଙ୍କର ଜନ୍ମ ଶତବାର୍ଷିକୀ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମଟି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ରେଡ଼ାଖୋଲ ବିଧାୟକ ଆଉ ଆୟୋଜନ କମିଟିର ସଭାପତି ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ନିର୍ବାଚନ ଲାଗି ଆଜି ଉପରବେଲା ମନୋନୟନ ପତ୍ର ଦାଖଲ ପ୍ରକ୍ରିୟା ମୂଳ ହୋଇଛି। ବିଜେପିର ଭାରପ୍ରାପ୍ତ ଅଧ୍ୟକ୍ଷ ନୀତିନ ନବୀନ ଅଧ୍ୟକ୍ଷ ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉପସ୍ଥିତି ଦଳୀୟ ମୁଖ୍ୟାଳୟ ଶ୍ରୀ ନବୀନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱଥି ଓଡ଼ିଶା ବିଜେପିର ଗୋଟିଏ ପ୍ରତିନିଧି ଦଳ ସାମିଲ ରହିକରି ନୀତିନ ନବୀନଙ୍କ ପ୍ରାର୍ଥୀପତ୍ରକେ ସମର୍ଥନ କରିଛନ୍। ଭାରତର ଫି ଲୋକକୁ ଆର୍ଥିକ ସୁରକ୍ଷା ଆଉ ପ୍ରତିରୋଧକମୂଳକ ଚିକିତ୍ସା ସେବା ଯୋଗାଇ ଦେବା ଲାଗି ସରକାର ଚେଷ୍ଟା ଜାରି ରଖିଛନ୍ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। ଭୁବନେଶ୍ୱରଠାରେ ହୋଇଥିବା ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଆଉ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଦୁଇଦିନିଆ ଚିନ୍ତନ ଶିବିରଟି ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍, ବିକଶିତ ଭାରତର ଲକ୍ଷ୍ୟ ପୂରା କରିବାର ଲାଗି ସରକାର ଜିଡିପିର 2.6% ସ୍ୱାସ୍ଥ୍ୟ କ୍ଷେତ୍ରଟି ଖର୍ଚ୍ଚ କରୁଛନ୍। ଆୟୁଷ୍ମାନ ଭାରତ ଯୋଜନାଟି 42% ଲୋକ ସାମିଲ ଅଛନ୍। ସୁସ୍ଥ ଓଡ଼ିଶା ଆଉ ବିକଶିତ ଓଡ଼ିଶାର ବାର୍ତ୍ତା ନେଇକରି ଓଡ଼ିଶା ସରକାର କାମ କରୁଛନ୍ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍। ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ପୋର୍ଟାଲ ତଥ୍ୟ ଅନୁସାରେ ରାଜ୍ୟ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଡ ବାଣ୍ଟବାର୍ଥି ପହିଲା ଠାନ୍ ପାଇଛି। ଆୟୁଷ୍ମାନ ଆଉ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଥି ଓଡ଼ିଶା ସହିତ 3 କୋଟି ଅଧିକା ଲୋକଙ୍କୁ ସାମିଲ କରାଯାଇଛି। ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଆଇବା ବୁଧବାର ଦିନ ଭୁବନେଶ୍ୱର ଜନତା ମଇଦାନର ରାଜ୍ୟସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମାବେଶ 2026 ଆୟୋଜନ କରାଯିବା। ଏ ବଛର ଏ ଦିବସର ବାର୍ତ୍ତା ମତ୍ସ୍ୟ ପ୍ରାଣୀ ଏବେ ନୂତନ ଦିଶା, ବିକଶିତ ହେବ ଆମ ଓଡ଼ିଶା ରଖାଯାଇଛି। 23 ତାରିଖ ତକ ହେବାରକେ ଥିବା ସମ୍ମିଳନୀଟି 208 ଷ୍ଟଲ୍ ଜରିଏ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ସହିତ ରାଜ୍ୟ ସରକାରଙ୍କ ଭିନ୍ ଭିନ୍ ବିଭାଗ ଆଉ ବେସରକାରୀ ଅନୁଷ୍ଠାନମାନଙ୍କ ବିକାଶମୂଳକ କାମକାଜର ପ୍ରଦର୍ଶନୀ କରାଯିବା। ଉଦ୍ଘାଟନୀ ସମାରୋହଟି ମୁଖ୍ୟମନ୍ତ୍ରୀ ଆଉ ଉଦ୍ଯାପନୀ ସମାରୋହଟି ରାଜ୍ୟପାଳ ଯୋଗ ଦେବେ ବୋଲି ଭୁବନେଶ୍ୱରର ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀଟି ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱରର ଆଜି ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ବିଭାଗର ଭିନ୍ ଭିନ୍ ରାସ୍ତା ପ୍ରକଳ୍ପର ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ରାଜଧାନୀ ଭୁବନେଶ୍ୱର ପାଖେ ତିଆରି ହେବାରକେ ଥିବା 111 କିଲୋମିଟର ଲମ୍ବା କ୍ୟାପିଟାଲ ରିଜନ୍ ରିଙ୍ଗ୍ ରୋଡ୍ ତିଆରି, କଟକ ଭୁବନେଶ୍ୱର ଜଗତସିଂହପୁର ପାରାଦୀପ ରାସ୍ତା, କୋରାପୁଟ ମୋହନା ରାସ୍ତା ପ୍ରକଳ୍ପ ବାବଦେ ସମୀକ୍ଷା କରାଯାଇଥିଲା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଏନ୍ଡିଆର୍ଏଫ୍ର ଆଜି ହେଉଛି 21 ନମ୍ବର ସ୍ଥାପନା ଦିବସ। ଦେଶେ ହର ରକମର ପ୍ରାକୃତିକ ଆଉ ମନୁଷ୍କୃତ ବିପର୍ଯ୍ୟୟର ମୁକାବିଲା ଲାଗି 2006 ଜାନୁଆରୀ 19 ତାରିଖ ଦିନ ଭାରତ ସରକାରଙ୍କ ତରଫରୁ ବହୁମୁଖୀ ଦକ୍ଷତା ଥିବା ସ୍ୱତନ୍ତ୍ର ବଳ ଗଠନ କରାଯାଇଥିଲା। ବିପର୍ଯ୍ୟୟର ମୁକାବିଲା ଦିଗେ ଏନ୍ଡିଆର୍ଏଫ୍ ଯବାନମାନଙ୍କର ଅକ୍ଲାନ୍ତ ପରିଶ୍ରମ ଆଉ ସମର୍ପଣ ମନୋଭାବକେ ସମ୍ମାନ ଜଣାଇକରି ଆଜିର ଦିନେ ଏନ୍ଡିଆର୍ଏଫ୍ର ସ୍ଥାପନା ଦିବସ ପାଳନ କରାଯାଇଛି। ଏ ବଛର ଏ ଦିବସର ବାର୍ତ୍ତା ରହିଛି, ଗୋଟିଏ ସ୍ଥିର ଭାରତ ଲାଗି ଶକ୍ତି, ସେବା ଆଉ ପ୍ରସ୍ତୁତି। ଓଡ଼ିଆ ଭାଷାର ସୁରକ୍ଷା ଓ ସମୃଦ୍ଧିର ମେରୁଖୁମ୍ ଭକ୍ତ କବି ମଧୁସୂଦନ ରାଓଙ୍କ ଜୟନ୍ତୀ ଆଜି ସାରା ରାଜ୍ୟ ପାଳନ କରାଯାଉଛି। ଓଡ଼ିଆ ଅକ୍ଷର ସାଙ୍ଗେ ରାଜ୍ୟବାସୀଙ୍କୁ ପରିଚିତ କରାଇଥିବା ବର୍ଣ୍ଣବୋଧର ସ୍ରଷ୍ଟା ହେଉଛନ୍ତି ଭକ୍ତ କବି ମଧୁସୂଦନ ରାଓ। ଓଡ଼ିଆ ଶିକ୍ଷା ଆଉ ସାହିତ୍ୟ ଜଗତକେ ତାଙ୍କର ଅବଦାନ ରାଜ୍ୟବାସୀ ସବୁବେଳେ ଶ୍ରୋତା କରିବେ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିକଶିତ ଭାରତ 2047 ଲକ୍ଷ୍ୟ ହାସଲ ଲାଗି ଅନୁସୂଚିତ ଜାତି ଆଉ ଜନଜାତି ଉଦ୍ୟମୀମାନଙ୍କୁ ଆବଶ୍ୟକ ବ୍ୟବସାୟିକ, ଆର୍ଥିକ ଆଉ ଡିଜିଟାଲ ଦକ୍ଷତା ତାଲିମ ଦେବାର ଲାଗି ଆଇଆଇଏମ୍ ସମ୍ବଲପୁର ତରଫରୁ ଗ୍ରାମୀଣ ଉଦ୍ୟମୀମାନଙ୍କର ଗୋଟିଏ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ତାଲିମ ଶିବିରଟି 12 ଦିନ ତକ ପ୍ରଶିକ୍ଷଣ ଦିଆଯିବା, ତାର ଉତ୍ତରୁ ତାଲିମ ନେଇଥିବା ଲୋକଙ୍କୁ 6 ମାସ ତକ ମାର୍ଗଦର୍ଶନ ଦିଆଯିବା। ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ପରିସରର ଟିପିଡବ୍ଲ୍ୟୁ ଓଡିଏଲ୍ ତରଫରୁ ଆଜି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତି ଯୋଜନା ଅଧୀନଟି 1 କିଲୋୱାଟ୍ ଛାତ ଉପରର ସୌରଶକ୍ତି ବ୍ୟବସ୍ଥାର ଉଦ୍ଘାଟନ କରାଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇକି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ତିଲେଇବଣି ପଞ୍ଚାୟତର 6 ଜଣ ଉପଭୋକ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଲଗ ହୋଇଥିବା ଫେର୍ ଗୋଟେ ପରିବାରକେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତରଫରୁ ସ୍ନେହ ସେତୁ ଅଭିଯାନ ଜରିଏ ମିଶାଯାଇଛି। ଝାଡ଼ଖଣ୍ଡର ଜଣେ ମାନସିକ ଅସୁସ୍ଥ ମହିଳା 2 ବର୍ଷ 9 ମାସ ହେଲା ନିଖୋଜ ହୋଇଯାଇଥିଲେ। 2023 ବେଲ୍କେ ଗୋଟେ ଏନ୍ଜିଓ ଜରିଏ ତାଙ୍କୁ ମିଶନ ଆଶ୍ରାକେ ଅଣାଯାଇଥିଲା। ସେ ସୁସ୍ଥ ହେଲା ଉତ୍ତରୁ ଆଉ ତାଙ୍କର ପରିବାରର ପରିଚୟ ପାଇବାର ଉତ୍ତରୁ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଆୟତ ତାଙ୍କୁ ଘରଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବୌଦ୍ଧ ଜିଲ୍ଲା ବୀର ନରସିଂହପୁରଠାରେ ଗଡ଼ଜାତ ଲୋକ ମହୋତ୍ସବ ଆଉ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ ହୋଇଯାଇଛି। ମହୋତ୍ସବ ଆଗନୁ ସୁବର୍ଣ୍ଣେଶ୍ୱର ଶିବ ମନ୍ଦିରନୁ ଆଗେମାଳ ନେଇକରି ଗୋଟିଏ ସାଂସ୍କୃତିକ ଶୋଭାଯାତ୍ରା ମହୋତ୍ସବ ପଡ଼ିଆକେ ପହଞ୍ଚିଥିଲା। ମହୋତ୍ସବ କମିଟିର ସଭାପତି ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଦ୍ଘାଟନୀ ସମାରୋହରେ ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ସଦର ଗାନ୍ଧି ପଡ଼ିଆନ ଆଜି 37 ନମ୍ବର ସର୍ବଭାରତୀୟ ଲାଲମଣି କ୍ରିକେଟ୍ କପ୍ 2026 ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା କ୍ରିକେଟ୍ ସଂଘ ତରଫରୁ ହୋଇଥିବା ଟୁର୍ଣ୍ଣାମେଣ୍ଟଟି ଏଥର ରାଜ୍ୟ ଓ ରାଜ୍ୟ ବାହାର 9ଟା ଦଳ ଭାଗ ନେଇଛନ୍। ଆଜି ଉଦ୍ଘାଟନୀ ମ୍ୟାଚ୍ଟି ବଲାଙ୍ଗୀର ୟଙ୍ଗ୍ ଷ୍ଟାର୍ କ୍ରିକେଟ୍ କ୍ଲବ 39 ରନ୍ ଥି ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ୍ ସଂଘ ତଲ୍କେ ହରାଇଛି। ସାରା ଦେଶେ ଆଜ ପାଳନ ହେଲା ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ। ପାର୍ବତୀ ଗିରିଙ୍କ ଜନ୍ମଠାନ ସମଲେଇପଦର ଗାଁ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାଥି ହେବା ସାମିଲ। ଦେଶେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଡ ବାଣ୍ଟବାର ଥି ଓଡ଼ିଶା ପାଇଲା ପହେଲା ଠାନ। ଆଉ ଏନ୍ଡିଆର୍ଏଫ୍ର ସ୍ଥାପନା ଦିବସ ଅବସରରେ ଆଜ ବିପର୍ଯ୍ୟ ମୁକାବିଲା ଦିଗେ ଏନ୍ଡିଆର୍ଏଫ୍ ଯବାନମାନଙ୍କ ସମର୍ପଣକେ ସମ୍ମାନ ଜଣାଲେ ଦେଶବାସୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।